ओम शांति। अजीबाबंगर साकार महावाक्य 13/1/2026 प्रथम रैली बाप दादा मधुबन। बाबा बोले मीठे बच्चे बाबाक श्रीमत को सम्मान देवा अर्थ केवे भी मुरली शुणा बंद न करिबा एवं प्रत्येक आज्ञा को पालन करिबा। बाबा कौन कहते बाबा श्रीमत को सम्मान देवा अर्थ केवे भी मुरली शुणा बंद न करवा प्रत्येक आज्ञा को पालन करिबा। प्रश्न जदि तुम मान को कही पचारंती जे खुशी मजारे अच्छो तेबे तुमको गर्वर सहित क्यों उत्तर देवा दरकार। प्रश्न जदि तुम मान को कही पचारुछंती खुशी मजारे अच्छो तेबे तुमको गर्वर सहित क्यों उत्तर देवा दरकार। उत्तर तांकु कुह ब्रह्मलोक निवासी परमात्मा को पाइबार चिंता थिला एबे से मिलिगले अब कौन बाकी रहिला। पाना था सो पालिया अर्थात जहा किछि पाइबार थिला ताहा पाइगले। तुम ईश्वरीय संतान मान को कौनसी कथार चिंता नहीं तुमको तो स्वयं परमात्मा पिता निजर करनेले तुम मुंड ऊपर राज मुकुट रखिदेले तुमर आउ कौन चिंता रही। ओम शांति। बुझाउछंति जे पिलामानंक बुद्धिरे निश्चिंत ए कथा रहिथिब जे बाबा आमर पिता भी अटंती शिक्षक भी अटंती परम सद्गुरु मध्य अटंती तेणु पिलामाने एही स्मृतिरे निश्चिंत रहुथिबे। ए भली बाबांकु मने पकाइबा केबे भी केही सिखाई पारिबे नाही। बाबा ही कल्प कल्प आसी सिखाउछंती से ही ज्ञानर सागर पतित पावन अटंती। से आमर पिता मध्य अटंती शिक्षक मध्य अटंती एवं गुरु मध्य अटंती। एही कथा एबे ही तुमको बुझा जाउ जेबे कि ज्ञानर तृतीय नेत्र मिली जाइछि। जदियो पिला माने सब कथा बुझी पारुथिबे किंतु बाबा को ही भूली जाउछंती तेणु शिक्षक एवं गुरु मध्य किपरि मने पड़िबे। माया एते सर्वशक्तिवान अटे जहा कि बाबांकर तीनोटी रूपरे महिमा होइथिले मध्य तीनोटी जाक संबंध को भुलाई देउछि। पिला माने मध्य पत्र लेखुछंती बाबा आमे भूली जाउछु माया एते प्रबल एमिति तो ड्रामा अनुसार बहुत सहज मध्य कारण पिला माने मध्य जानी छंती जे दुनिया रे एमिती केबे भी केही होई परिबे नै जाने ही पिता शिक्षक एवं सद्गुरु अटंती ताहा मध्य वास्तविक रूप रे धीरे तो कहानी आदि रो कोनसी कथा नै ए सब भीतर भीतर बुझीबा दरकार ना किंतु माया भुलाई देउ। पिला माने कहउछंती बाबा आमे तेबे कदम रे पदम रो रोजगार किपरि हेब देवता मानक पाई ही पद्म फूल रो प्रतीक देखाउछंती समस्त को तो ए परि देखाई पारिबे ना तेबे एही पाठ पढ़ा ईश्वर पितांकर ही अटे कौनसी मनुष्य रो नहीं कौनसी मनुष्य केबे भी ए भलि पाठ पढ़ाई पारिबे नाही। जदिओ देवी देवता मानकर बहुत महिमा करा जाउछि किंतु उच्च रु उच्च एकमात्र परम पिता ही अटंति बाकी से मानकर बड़पणिया मध्य केउ कथा आज राजत्व अच्छी काली पुणी तलकु खसी जाउछंती। एबे तुम्हें माने ए लक्ष्मी नारायण का भली हेबा पई पुरुषार्थ करुछ जानिछ ए पुरुषार्थ रे बहुत फेल होई जाउछंती पुणी भी कल्प पूर्वरु जेतिकी पिला पास होइथिले सेतिकी ही पाठ पढ़िबे वास्तव रे ज्ञान तो बहुत सहज किंतु माया भुलाई देउछि। बाबा कहउछंती निजर पुरुषार्थ रो चार्ट लेख किंतु पिला माने लेखि पारु नाहंती केते दिन पर्यंत बसी लेखुथिबे जदि त्वा लेखुछंती तेबे जांच मध्य करउछंती मु दिन भीतर 2 घंटा बाबांकर स्मृति रे रहू ତାହା ମଧ୍ୟ ସେହି ପିଲାମାନେ ହିଁ ଜାଣିପାରିବେ ଯେଉଁମାନେ ବାବାଙ୍କ ଶ୍ରୀମତକୁ କାର୍ଯ୍ୟରେ ଲଗାଉଥିବେ। ବାବା ମଧ୍ୟ ଭାବୁଛନ୍ତି ଏମାନଙ୍କୁ ତ ଲଜ୍ଜା ଲାଗୁଥିବ, ନଚେତ ଶ୍ରୀମତକୁ ପାଳନ କରିବା ଉଚିତ। କିନ୍ତୁ ବଡ଼ କଷ୍ଟରେ ଶହେ ଜଣରେ ଦୁଇ ଜଣ ହିଁ ଚାର୍ଟ ଲେଖୁଥିବେ, କାହିଁକି ନା ପିଲାମାନେ ଶ୍ରୀମତ ପ୍ରତି ସେତିକି ସମ୍ମାନ ନାହିଁ, ମୂଲ୍ୟ ମିଳୁଥିଲେ ମଧ୍ୟ ପଢ଼ୁନାହାନ୍ତି। ଏମିତି ତ ନିଶ୍ଚିନ୍ତ ମନକୁ ଆସୁଥିବ ଯେ ବାବା ତ ସତ କଥା ହିଁ କହୁଛନ୍ତି, ମୁଁ ତ ନିଜେ ମୁରଲୀ ଠିକ ଭାବରେ ପଢ଼ୁନା, ତେବେ ଅନ୍ୟକୁ କଣ ବୁଝାଇବି। କିଛି ସମୟ ଯୋଗ କରିଲେ ଓମ୍ ଶାନ୍ତି, ଆତ୍ମିକ ପିତା ଆତ୍ମିକ ସନ୍ତାନ ମାନଙ୍କୁ ବୁଝାଉଛନ୍ତି। ଏକଥା ତ ପିଲାମାନେ ନିଶ୍ଚିନ୍ତ ଭାବରେ ବୁଝିପାରୁଛନ୍ତି ଯେ ଆମେ ସମସ୍ତେ ଆତ୍ମା ହିଁ ଅଟୁ, ଆମକୁ ପରମ ପିତା ପରମାତ୍ମା ପାଠ ପଢ଼ାଉଛନ୍ତି। ତେବେ ସେ କଣ କହୁଛନ୍ତି, ଯଦି ମତେ ମନେ ପକାଇବ ତେବେ ତୁମେ ସ୍ୱର୍ଗ ଦୁନିଆର ମାଲିକ। ଏଥିରେ ପିତାଙ୍କ ସହିତ ପାଠପଢା, ଶିକ୍ଷକ ଏବଂ ଗୁରୁ ତିନୋଟି ଯାକ ସମ୍ବନ୍ଧ ସାବ୍ୟସ୍ତ ହୋଇଗଲା। ଅଳ୍ପ ଶବ୍ଦରେ ହିଁ ସାରା ଜ୍ଞାନ ଆସିଗଲା। ଏଠାକୁ ତୁମେମାନେ ଏହି ଜ୍ଞାନକୁ ଅଭ୍ୟାସ କରିବା ପାଇଁ ଆସୁଛ, ବାବା ମଧ୍ୟ ଏହି କଥା ହିଁ ବୁଝାଉଛନ୍ତି। କାରଣ ତୁମେ ନିଜେ କହୁଛ ଆମେ ଭୁଲି ଯାଉ, ସେଥିପାଇଁ ଏଠାକୁ ବାରମ୍ବାର ଅଭ୍ୟାସ କରି ଆସୁଛୁ। ଯଦିଓ କେତେ ପିଲା ଏଠାରେ ମଧ୍ୟ ରହୁଛନ୍ତି, କିନ୍ତୁ ସେମାନଙ୍କର ମଧ୍ୟ ରିଭାଇଜ୍ ହୋଇପାରୁନାହିଁ, ଭାଗ୍ୟରେ ହିଁ ନାହିଁ। ପୁରୁଷାର୍ଥ ବାବା କରାଇ ଚାଲିଛନ୍ତି, ଏକମାତ୍ର ବାବା ହିଁ ଏହି ପୁରୁଷାର୍ଥ କରାଉଛନ୍ତି। ଏହି ପାଠପଢ଼ାରେ କାହା ପ୍ରତି ପାନ୍ତର ଅନ୍ତର ହୋଇପାରିବ ନାହିଁ, ନା ଏହା କୌଣସି ସ୍ୱତନ୍ତ୍ର ପାଠପଢ଼ା। ସେହି ପାଠପଢ଼ାରେ ସ୍ୱତନ୍ତ୍ର ଭାବରେ ପଢ଼ାଇବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି କରିଥାନ୍ତି। ଏଠାରେ ତ ଭାଗ୍ୟ ଗଢ଼ିବା ପାଇଁ ବାବା ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି, ଜଣ ଜଣଙ୍କୁ କେଉଁ ପର୍ଯ୍ୟନ୍ତ ଅଲଗା ପଢ଼ାଇବେ। କେତେ ଢେର ସନ୍ତାନ ରହିଛନ୍ତି, ଲୌକିକ ପାଠପଢ଼ାରେ କୌଣସି ବଡ଼ ଲୋକର ପିଲା ହୋଇଥିଲେ ତାକୁ ସ୍ୱତନ୍ତ୍ର ଭାବେ ପଢ଼ାଇଥାନ୍ତି। ଶିକ୍ଷକ ଜାଣିଥାନ୍ତି ଯେ ଇଏ ପାଠପଢ଼ାରେ ବହୁତ ଦୁର୍ବଳ ଅଟେ, ସେଥିପାଇଁ ତାଙ୍କୁ ବୃତ୍ତି ପାଇବା ଯୋଗ୍ୟ କରାଇଥାନ୍ତି। କିନ୍ତୁ ଶିବ ବାବା ଏପରି କରୁନାହାନ୍ତି, ଇଏ ସମସ୍ତଙ୍କୁ ସମାନ ଭାବରେ ପାଠ ପଢ଼ାଇଥାନ୍ତି। ସେହି ପାଠପଢ଼ାରେ ଶିକ୍ଷକ ଅଧିକ ପୁରୁଷାର୍ଥ କରାଇଥାନ୍ତି, ବାବା ତ କାହାକୁ ଅଲଗା ଭାବେ ପୁରୁଷାର୍ଥ କରାଉନାହାନ୍ତି। ଏକ୍ସଟ୍ରା ପୁରୁଷାର୍ଥ ଅର୍ଥ ମାଷ୍ଟର କିଛି କୃପା କରୁଛନ୍ତି, ଯଦିଓ ପଇସା ନେଉଛନ୍ତି, ସ୍ୱତନ୍ତ୍ର ସମୟ ଦେଇ ପାଠ ପଢ଼ାଉଛନ୍ତି, ଯାହାଦ୍ୱାରା ସେ ଅଧିକ ପାଠ ପଢ଼ି ହୁସିଆର ହୋଇଯାଉଛନ୍ତି। ଏଠାରେ ତ ଅଧିକ କିଛି ପଢ଼ିବାର କଥା ହିଁ ନାହିଁ, ବାବାଙ୍କର ତ କଥା ହିଁ ଅଲଗା। ଯିଏକି ଏକମାତ୍ର ମହାମନ୍ତ୍ର ଦେଉଛନ୍ତି ମନମନା ଭବ, ଯୋଗ ଦ୍ୱାରା କଣ ହୋଇଥାଏ ଏକଥା ମଧ୍ୟ ଜାଣିଛନ୍ତି ଯେ ବାବା ହିଁ ପତିତ ପାବନ ଅଟନ୍ତି, ତାଙ୍କୁ ମନେ ପକାଇଲେ ହିଁ ପବିତ୍ର ହୋଇଥାଏ। ଏବେ ତୁମ ପାଖରେ ଜ୍ଞାନ ଅଛି, ତୁମେମାନେ ଯେତିକି ଯୋଗ କରିବ ସେତିକ ପାବନ ହେବ, ଯଦି କମ୍ ଯୋଗ କରିବ ତେବେ କମ୍ ପବିତ୍ର ହେବ। ଏସବୁ ତୁମମାନଙ୍କ ପୁରୁଷାର୍ଥ ଉପରେ ନିର୍ଭର କରୁଛି। ବେହଦର ବାବାଙ୍କୁ ମନେ ପକାଇଲେ ଆମେମାନେ ଲକ୍ଷ୍ମୀ ନାରାୟଣ ହେବୁ, ତାଙ୍କର ମହିମା ତ ସମସ୍ତେ ଜାଣିଛନ୍ତି। କହୁଛନ୍ତି ମଧ୍ୟ ଆପଣ ପୁଣ୍ୟ ଆତ୍ମା, ଆମେ ପାପ ଆତ୍ମା ଅଟୁ। ଦେଖ ଢେର ମନ୍ଦିର ତିଆରି ହେଉଛି, ତେବେ ସେଠାକୁ ସମସ୍ତେ କଣ କରିବାକୁ ଯାଉଛନ୍ତି, ଦର୍ଶନ ଦ୍ୱାରା କିଛି ତ ଫାଇଦା ହୁଏ ନାହିଁ। ଜଣେ ଆଉ ଜଣକୁ ଦେଖି ମନ୍ଦିରକୁ ଯାଆନ୍ତି, ବାସ୍ ଦର୍ଶନ କରି ଚାଲି ଆସନ୍ତି। ତୁମକୁ ତୀର୍ଥଯାତ୍ରା କରିବାକୁ ଚାହୁଁଛି, ମୁଁ ମଧ୍ୟ ଯିବି, ଏହାଦ୍ୱାରା କଣ ହେବ କିଛି ବି ନୁହେଁ। ତୁମେମାନେ ମଧ୍ୟ ଏଭଳି ଅନେକ ଥର ତୀର୍ଥଯାତ୍ରା କରିଛ, ଅନ୍ୟ ପର୍ବ ପାଳନ କରିବା ଭଳି ଏହି ଯାତ୍ରାକୁ ମଧ୍ୟ ପର୍ବ ବୋଲି ଭାବୁଛନ୍ତି। ଏବେ ତୁମେମାନେ ଏହି ଯୋଗର ଯାତ୍ରାକୁ ଏକ ପର୍ବ ବୋଲି ଭାବୁଛ ଏବଂ ଯୋଗର ଯାତ୍ରାରେ ରହୁ ଏକମାତ୍ର ଶବ୍ଦ ହେଉଛି ମନମନା ଭବ। ତୁମର ଏହା ଅନାଦି ଯାତ୍ରା ଅଟେ। ସେମାନେ ମଧ୍ୟ କହୁଛନ୍ତି ଏହି ଯାତ୍ରା ଆମେମାନେ ଅନାଦି କାଳରୁ କରିଆସୁଛୁ, କିନ୍ତୁ ତୁମେମାନେ ଏବେ ଜ୍ଞାନଯୁକ୍ତ କଥା କହୁଛ ଯେ ଆମେ କଳ୍ପ କଳ୍ପ ଏହି ଯାତ୍ରା କରିଆସୁଛୁ ଏବଂ ବାବା ହିଁ ଆସି ଏହି ଯାତ୍ରା ଶିଖାଉଛନ୍ତି। ସେମାନେ ଜନ୍ମ ଜନ୍ମାନ୍ତର ଚାରିଧାମର ଯାତ୍ରା କରୁଛନ୍ତି, ଏବେ ବେହଦର ବାବା କହୁଛନ୍ତି, ମୋତେ ସ୍ମରଣ କଲେ ତୁମେମାନେ ପାବନ ହୋଇଯିବ। ଏକଥା ତ ଆଉ କେହି ବି କହୁନାହାନ୍ତି ଯେ ତୁମେମାନେ ଯୋଗଯାତ୍ରା ଦ୍ୱାରା ପାବନ ହୋଇଯିବ। ମନୁଷ୍ୟ ଯାତ୍ରା କରିବା ସମୟରେ ପବିତ୍ର ରହିଥାନ୍ତି, ଆଜିକାଲି ତ ସେଠାରେ ମଧ୍ୟ ଖରାପ କର୍ମ କରୁଛନ୍ତି, ପବିତ୍ର ରହୁନାହାନ୍ତି। ଏହି ଆଧ୍ୟାତ୍ମିକ ଯାତ୍ରା ବିଷୟରେ ତ କାହାକୁ ଜଣା ନାହିଁ। ଏବେ ବାବା ତୁମମାନଙ୍କୁ କହୁଛନ୍ତି, ଏହା ହିଁ ପ୍ରକୃତ ଯୋଗର ଯାତ୍ରା। ମନୁଷ୍ୟ ଚାରିଧାମର ଯାତ୍ରା କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନେ ପୂର୍ବରୁ ଯେପରି ଥାନ୍ତି ସେପରି ହିଁ ରହିଥାନ୍ତି, କେବଳ ଚକର ଲଗାଇ ଚାଲିଛନ୍ତି। ଯେପରି ଭାସ୍କର ଗ୍ରାମା ସୃଷ୍ଟିର ଚକର ଲଗାଇଥିଲେ, ସେହିପରି ଏମାନେ ମଧ୍ୟ ଚକର ଲଗାଇଛନ୍ତି ନା। ଗୀତ ମଧ୍ୟ ଅଛି ନା, ଚତୁର୍ଦିଗ ଚକ୍ର ଲଗାଇଲେ ତଥାପି ଦୂରରେ ରହିଲେ। ଭକ୍ତି ମାର୍ଗରେ ତ କେହି ବି ଭଗବାନଙ୍କ ସହିତ ମିଶିପାରିବେ ନାହିଁ, ତାହାଦ୍ୱାରା ତ ଭଗବାନ କାହାକୁ ମିଳିଲେ ନାହିଁ, ବରଂ ଭଗବାନଙ୍କ ଠାରୁ ଦୂରରେ ରହିଲେ। ଚାରିଆଡ଼େ ଚକ୍ର ଲଗାଇ ଘରକୁ ଆସି ପୁଣି ପାଞ୍ଚ ବିକାର ବନ୍ଧନରେ ବାନ୍ଧି ହୋଇଯାଉଛନ୍ତି, ସେସବୁ ହେଉଛି ମିଥ୍ୟା ଯାତ୍ରା। ଏବେ ତୁମେମାନେ ଜାଣୁଛ, ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେଉଁ ସମୟରେ ବାବା ଆସିଛନ୍ତି। ଦିନ ଆସିବ ସମସ୍ତେ ଜାଣିଯିବେ ଯେ ବାବା ଆସିଛନ୍ତି, ଶେଷରେ ଭଗବାନ ମିଳିବେ, କିନ୍ତୁ କିପରି ଏକଥା ତ କେହି ହେଲେ ଜାଣିନାହାନ୍ତି। ମଧୁର ସନ୍ତାନ ମାନେ ଏକଥା ଜାଣିଛ ଯେ ଆମେମାନେ ଶ୍ରୀମତ ଆଧାରରେ ଏହି ଭାରତକୁ ପୁନର୍ବାର ସ୍ୱର୍ଗ କରୁଛୁ। ଭାରତ ହିଁ ନାମ ତୁମେମାନେ ନେଉଛ, ସେ ସମୟରେ ଆଉ କୌଣସି ଧର୍ମ ରହିବ ନାହିଁ, ସାରା ବିଶ୍ୱ ପବିତ୍ର ହୋଇଯିବ। ଏବେ ତ କେତେ ଢେର ଧର୍ମ ରହିବ। ବାବା ଆସି ତୁମମାନଙ୍କୁ ସାରା ବୃକ୍ଷର ଜ୍ଞାନ ଦେଉଛନ୍ତି, ତୁମମାନଙ୍କୁ ସବୁ କଥା ମନେ ପକାଇ ଦେଉଛନ୍ତି। ତୁମେମାନେ ଦେବତା ଥିଲ, ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଲ, ଏବେ ପୁଣି ବ୍ରାହ୍ମଣ ହେଉଛ। ଏହି ହମ୍ ସୋର ଅର୍ଥକୁ ବାବା କେତେ ସହଜ ଭାବରେ ବୁଝାଇ ଦେଉଛନ୍ତି। ଓମ୍ ଅର୍ଥାତ୍ ମୋ ଆତ୍ମା, ପୁଣି ମୋ ଆତ୍ମା ଏହିପରି ଚକ୍ର ଲଗାଉଛି। ସେମାନେ ତ କହିଦେଉଛନ୍ତି ଆମେ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ଏମିତି କେହି ଜଣେ ହେଲେ ନାହାନ୍ତି ଯାହାଙ୍କୁ ହମ୍ ସୋର ଅର୍ଥ ଯଥାର୍ଥ ଭାବରେ ଜଣା। ତେଣୁ ବାବା କହୁଛନ୍ତି, ଏହି ମନ୍ତ୍ରକୁ ସର୍ବଦା ମନେ ରଖିବା ଉଚିତ। ସୃଷ୍ଟି ଚକ୍ରର ଜ୍ଞାନ ବୁଦ୍ଧିରେ ନଥିଲେ ଚକ୍ରବର୍ତ୍ତୀ ରାଜା କିପରି ହେବ। ଏବେ ଆମେମାନେ ବ୍ରାହ୍ମଣ ହେଉ, ପୁଣି ଦେବତା ହେବୁ, ଏକଥା ତୁମେମାନେ କାହାକୁ ବି ପଚାର, କେହି କହିପାରିବେ ନାହିଁ। ସେମାନେ ତ 84 ଜନ୍ମର ଅର୍ଥକୁ ମଧ୍ୟ ଜାଣିନାହାନ୍ତି। ଭାରତର ଉତ୍ଥାନ ଏବଂ ପତନ ଗାୟନ ରହିଛି, ଏକଥା ଠିକ। ଶତପ୍ରଧାନ ସୁତ ରଜୋତ୍ତମ, ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ବୈଶ୍ୟବଂଶୀ, ଏ ସମ୍ବନ୍ଧରେ ଏବେ ତୁମେମାନେ ସବୁକିଛି ଜଣା ପଡ଼ିଗଲା। ବିଜୁରୁ ବାବାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି, ସେ ଏହି ଚକ୍ରରେ ଆସୁନାହାନ୍ତି। ଏପରି ନୁହେଁ ଯେ ଆମେ ଜୀବ ଆତ୍ମା ମାନେ ପରମାତ୍ମା ହୋଇଯାଉଛୁ, ନା। ବାବା ନିଜ ସମାନ ନଲେଜ ଫୁଲ କରୁଛନ୍ତି, କିନ୍ତୁ ନିଜ ସମାନ ଭଗବାନ କରୁନାହାନ୍ତି। ଏହି କଥାକୁ ବହୁତ ଭଲ ଭାବରେ ବୁଝିବାକୁ ହେବ, ତେବେ ଯାଇ ବୁଦ୍ଧିରେ ଏହି ଚକ୍ର ଜ୍ଞାନ ଘୋଡ଼ି ପାରିବ, ଯାହାର ନାମ ରଖାଯାଇଛି ସୁଦର୍ଶନ ଚକ୍ର। ତୁମେମାନେ ବୁଦ୍ଧି ଦ୍ୱାରା ବୁଝିପାରିବ ଆମେ କିପରି ଏହି 84 ଜନ୍ମର ଚକ୍ରରେ ଆସୁଛୁ। ଏଥିରେ ସବୁକିଛି ଆସିଯାଉଛି, ଏଥିରେ ସମୟ ମଧ୍ୟ ଆସିଯାଉଛି, ବର୍ଣ୍ଣ ମଧ୍ୟ ଆସିଯାଉଛି, ଏବଂ ବଂଶାବଳୀ ମଧ୍ୟ ଆସିଯାଉଛି। ଏବେ ତୁମମାନଙ୍କ ବୁଦ୍ଧିରେ ଏସବୁ ଜ୍ଞାନ ରହିବା ଉଚିତ, ଜ୍ଞାନ ଦ୍ୱାରା ହିଁ ଉଚ୍ଚପଦ ମିଳିଥାଏ। ନିଜ ଭିତରେ ଜ୍ଞାନ ଥିଲେ ଅନ୍ୟମାନଙ୍କୁ ମଧ୍ୟ ଦେଇପାରିବ। ଏଠାରେ ତୁମେମାନେ କୌଣସି ପ୍ରଶ୍ନପତ୍ର ଆଦି ପୂରଣ କରିବାକୁ ଦିଆଯାଉ ନାହିଁ। ସେ ସ୍କୁଲରେ ପରୀକ୍ଷା ହେଲେ ବିଲାତରୁ ପେପର ଆସିଥାଏ, ଯେଉଁମାନେ ବିଲାତରେ ପାଠ ପଢୁଛନ୍ତି ତାଙ୍କର ଫଳାଫଳ ସେଠାରେ ଘୋଷଣା କରୁ। ତାଙ୍କ ଭିତରେ ମଧ୍ୟ କେହି ଏଜୁକେସନ ବଡ଼ ଅଥରିଟି ହୋଇଥିବେ, ଯିଏ ପେପରରେ ତଦାରଖ କରିଥାନ୍ତି। ତେବେ ତୁମମାନଙ୍କର ପେପର ଯାଞ୍ଚ କିଏ କରିବ? ତୁମେ ନିଜେ ହିଁ କରିବ। ତେଣୁ ନିଜକୁ ଯେପରି କରିବାକୁ ଚାହୁଁଛ ସେପରି କରିପାରିବ, ଯେଉଁ ପଦ ପାଇବାକୁ ଚାହୁଁଛ ତାହା ପୁରୁଷାର୍ଥ ଦ୍ୱାରା ବାବାଙ୍କ ଠାରୁ ନେଇପାରିବ। ପ୍ରଦର୍ଶନୀ ଆଦିରେ ପିଲାମାନେ ପଚାରିଥାନ୍ତି ନା, କଣ ହେବ, ଦେବତା ହେବ, ବାରିଷ୍ଟର ହେବ, କଣ ହେବ? ବାବାଙ୍କୁ ଯେତେ ସ୍ମରଣ କରିବ ସେତେ ସେବା କରିବ, ସେତେ ଫଳ ମିଳିବ। ଯେଉଁମାନେ ଭଲ ଭାବରେ ବାବାଙ୍କୁ ସ୍ମରଣ କରନ୍ତି ସେମାନେ ଜାଣିଥାନ୍ତି ଯେ ଆମମାନଙ୍କୁ ସେବା ମଧ୍ୟ କରିବାକୁ ହେବ ଏବଂ ପ୍ରଜା ମଧ୍ୟ ତିଆରି କରିବାକୁ ପଡ଼ିବ। ଏବେ ରାଜଧାନୀ ସ୍ଥାପନ ହେଉଛି, ସେଠାରେ ସବୁ ପ୍ରକାରର ଦରକାର। ସେଠାରେ ମନ୍ତ୍ରୀ ରହିବେ ନାହିଁ, ଯାହାଙ୍କ ବୁଦ୍ଧି କମ୍ ତାଙ୍କର ମନ୍ତ୍ରୀର ଆବଶ୍ୟକତା ପଡ଼ିଥାଏ। ଆମମାନଙ୍କୁ ସେଠାରେ ରାୟ ନେବାର ଆବଶ୍ୟକତା ହିଁ ନାହିଁ। ବହୁତ ସନ୍ତାନ ବାବାଙ୍କ ପାଖକୁ ରାୟ ନେବାକୁ ଆସୁଛନ୍ତି, ସ୍ଥୂଳ କଥାରେ ରାୟ ନେଉଛନ୍ତି। ପଇସା କଣ କରିବୁ, ଧନ୍ଦା କିପରି କରିବୁ? ବାବା କହୁଛନ୍ତି ଦୁନିଆର କଥା ବାବାଙ୍କ ପାଖକୁ ଆଣ ନାହିଁ, ନିରାଶ ନ ହୋଇଯାଇଥାଉ। ସେଥିପାଇଁ କିଛି ନା କିଛି ଧୈର୍ଯ୍ୟ ଦେବା ଭଳି କଥା କହିଦେଇଥାନ୍ତି, କିନ୍ତୁ ଏହା ମୋର ଧନ୍ଦା ନୁହେଁ। ମୋର ଧନ୍ଦା ହେଲା ତୁମମାନଙ୍କୁ ରାସ୍ତା ଦେଖାଇବା। ତୁମେମାନେ ବିଶ୍ୱର ମାଲିକ କିପରି ହେଉଛ ସେଥିପାଇଁ ତୁମମାନଙ୍କୁ ଶ୍ରୀମତ ମିଳୁଛି, ବାକି ସବୁ ଆସୁରୀ ମତ। ସତ୍ୟ ଯୁଗରେ ଶ୍ରୀମତ କୁହାଯିବ, କଳି ଯୁଗରେ ଆସୁରୀ ମତ, ତାହା ହେଉଛି ସୁଖଧାମ। ସେଠାରେ କେହି ଏଭଳି ପଚାରିବେ ନାହିଁ ଯେ ଖୁସି ମଜାରେ ଅଛ, ସ୍ୱାସ୍ଥ୍ୟ ଠିକ ଅଛି, ଏ ଶବ୍ଦ ସେଠାରେ ରହିବ ନାହିଁ। ଏଠାରେ ଏକଥା ପଚରା ଯାଉ, କୌଣସି ଅସୁବିଧା ନାହିଁ ତ, ରାଜି ଖୁସି ଅଛ? ଏଥିରେ ମଧ୍ୟ ବହୁତ କଥା ଆସିଯାଉଛି, ସେଠାରେ ଦୁଃଖ ହିଁ ନାହିଁ ଯାହାକି ପଚାରିବାକୁ ପଡ଼ିବ। ଏହା ଦୁଃଖର ଦୁନିଆ, ବାସ୍ତବରେ ତୁମମାନଙ୍କୁ ଏପରି କେହି ପଚାରି ପାରିବେ ନାହିଁ। ଯଦିଓ ମାୟା ତଳକୁ ଖସାଉଛି, କିନ୍ତୁ ବାବା ତ ମିଳିଛନ୍ତି ନା, ତୁମେ କହିବ ତୁମେ କଣ ରାଜି ଖୁସି କଥା ପଚାରୁଛ? ଆମେ ଈଶ୍ୱରଙ୍କର ସନ୍ତାନ, ଆମକୁ ରାଜି ଖୁସି କଥା କଣ? ଚିନ୍ତା ଥିଲା ପାର ବ୍ରହ୍ମରେ ଥିବା ପରମାତ୍ମା, ସିଏ ମିଳିଗଲେ ପୁଣି କାହାର ଚିନ୍ତା? ଏକଥା ସର୍ବଦା ମନେ ପକାଇବା ଉଚିତ, ଆମେ କାହାର ସନ୍ତାନ? ତୁମମାନଙ୍କ ବୁଦ୍ଧିରେ ଏବେ ଜ୍ଞାନ ଅଛି ଯେ ଆମେମାନେ ପାବନ ହୋଇଗଲେ ଲଢେଇ ଆରମ୍ଭ ହୋଇଯିବ। ତେଣୁ ଯଦି କେହି ତୁମମାନଙ୍କୁ ପଚାରୁଛନ୍ତି ଯେ ତୁମେମାନେ ଖୁସିରେ ଅଛ, ତେବେ କୁହ ଆମେମାନେ ସର୍ବଦା ରାଜି ଖୁସି ଅଛୁ। ରୋଗରେ ପଡ଼ିଥିଲେ ମଧ୍ୟ ବାବାଙ୍କ ସ୍ମୃତିରେ ରୁହ, ତୁମେମାନେ ସ୍ୱର୍ଗଠାରୁ ମଧ୍ୟ ଏଠାରେ ଅଧିକ ଖୁସି ରାଜି ଅଛ। ଯଦି ସ୍ୱର୍ଗ ବାଦଶାହୀ ଦେଉଥିବା ବାବା ମିଳିଛନ୍ତି ଯେ ଆମକୁ ଏତେ ଯୋଗ୍ୟ କରୁଛନ୍ତି, ତେବେ ଆମେ କାହିଁକି ଚିନ୍ତା କରିବୁ? ଈଶ୍ୱରଙ୍କର ସନ୍ତାନମାନଙ୍କର ଚିନ୍ତା କଣ? ସେଠାରେ ଦେବତାମାନଙ୍କର ମଧ୍ୟ କୌଣସି ଚିନ୍ତା ରହିବ ନାହିଁ, ଦେବତାମାନଙ୍କ ଉପରେ ତ ଈଶ୍ୱର ଅଛନ୍ତି, ତେଣୁ ଈଶ୍ୱରଙ୍କର ସନ୍ତାନଙ୍କର ଚିନ୍ତା କାହିଁକି ରହିବ? ବାବା ଆମକୁ ପାଠ ପଢ଼ାଉଛନ୍ତି, ବାବା ଆମର ଶିକ୍ଷକ ସଦ୍ଗୁରୁ ଅଟନ୍ତି, ବାବା ଆମ ଉପରେ ଏବେ ମୁକୁଟ ରଖୁଛନ୍ତି, ଆମେ ମୁକୁଟ ଧାରି ହେଉଛ। ତୁମେ ଜାଣିଛ ଆମକୁ କିପରି ବିଶ୍ୱର ମୁକୁଟ ମିଳୁ, ଆମ ମୁକୁଟ ରଖୁନାହାନ୍ତି, ଏ କଥା ମଧ୍ୟ ତୁମେମାନେ ଜାଣିଛ। ସତ୍ୟ ଯୁଗରେ ବାବା କିପରି ପୁତ୍ରର ମୁଣ୍ଡରେ ମୁକୁଟ ପିନ୍ଧାଇଥାନ୍ତି, ଏହି କଥାକୁ ଇଂରାଜୀରେ କ୍ରାଉନ୍ ପ୍ରିନ୍ସ କୁହାଯାଉଛି। ଏଠାରେ ପିତାଙ୍କର ମୁକୁଟ ପିଲାମାନଙ୍କୁ ମିଳିବା ପର୍ଯ୍ୟନ୍ତ ପିଲାମାନଙ୍କୁ ଏକଠା ରହିଥାନ୍ତି। ବାପା କେବେ ମୃତ୍ୟୁବରଣ କରିବେ, ତେବେ ଆମ ମୁଣ୍ଡରେ ମୁକୁଟ ଆସିବ। ଆଶା ରହିଥାଏ ଯେ ରାଜକୁମାରରୁ ମହାରାଜ ହେବୁ, ସେଠାରେ ତ ଏପରି କଥା, ନିଜ ସମୟରେ କାଇଦା ଅନୁସାରେ ବାପା ପିଲାମାନଙ୍କୁ ରାଜ ମୁକୁଟ ଦେଇ ଦୂରେଇ ଯାଆନ୍ତି। ସେଠାରେ ବାନପ୍ରସ୍ଥ ଚର୍ଚ୍ଚା ହେବ ନାହିଁ, ପିଲାମାନଙ୍କୁ ମହଲ ଆଦି ତିଆରି କରି ଦେଇଥାନ୍ତି, ତାଙ୍କର ସବୁ ଆଶା ପୂରା ହୋଇଯାଏ। ତୁମେ ଜାଣିଛ ସତ୍ୟ ଯୁଗରେ ସୁଖ ହିଁ ସୁଖ ରହିଛି, ବାସ୍ତବରେ ସବୁ ସୁଖ ସେତେବେଳେ ମିଳିବ ଯେତେବେଳେ ତୁମେମାନେ ସେଠାକୁ ଯିବ। ତୁମେମାନେ ଜାଣିଛ ସ୍ୱର୍ଗରେ କଣ, ଗୋଟିଏ ଶରୀର ଛାଡ଼ି ପୁଣି କୁଆଡ଼େ ଯିବ? ଏବେ ବାସ୍ତବରେ ବାବା ତୁମମାନଙ୍କୁ ପାଠ ପଢ଼ାଉଛନ୍ତି। ତୁମେମାନେ ଜାଣିଛ ଯେ ଆମେମାନେ ସତରେ ସ୍ୱର୍ଗକୁ ଯିବୁ, ସେମାନେ ତ କହିଦେଉଛନ୍ତି ଆମେ ସ୍ୱର୍ଗକୁ ଯିବୁ, କିନ୍ତୁ ସ୍ୱର୍ଗ କାହାକୁ କୁହାଯାଏ ଏକଥା ଜାଣିନାହାନ୍ତି। ତୁମେମାନେ ଜନ୍ମ ଜନ୍ମାନ୍ତର ଏହି ଅଜ୍ଞାନ କଥା ସବୁ ଶୁଣି ଆସୁଛ, ଏବେ ବାବା ତୁମକୁ ସତ୍ୟ କଥା ଶୁଣାଉଛ। ମିଠେ ମିଠେ ଶିଖିଲ ଦେବ ଚୁପ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଫାଷ୍ଟ ପଏଣ୍ଟ ସର୍ବଦା ରାଜି ଖୁସି ରହିବା ପାଇଁ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ପାଠପଢ଼ା ଦ୍ୱାରା ନିଜକୁ ନିଜେ ରାଜ ମୁକୁଟ ପିନ୍ଧାଇବାକୁ ହେବ। ଦୁଇ ନମ୍ବର ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ। ସର୍ବଦା ଶ୍ରୀମତକୁ ସମ୍ମାନ ଦେବାକୁ ହେବ। ପ୍ରଧାନ ଶ୍ରେଷ୍ଠ ଭାଗ୍ୟର ସ୍ମୃତି ଦ୍ୱାରା ନିଜର ସମର୍ଥ ସ୍ୱରୂପରେ ରହୁଥିବା ସୂର୍ଯ୍ୟବଂଶୀ ପଦର ଅଧିକାରୀ। ଶ୍ରେଷ୍ଠ ଭାଗ୍ୟର ସ୍ମୃତି ଦ୍ୱାରା ନିଜର ସମର୍ଥ ସ୍ୱରୂପରେ ରହୁଥିବା ସୂର୍ଯ୍ୟବଂଶୀ ପଦର ଅଧିକାରୀ ଭବ। ବିସ୍ତାର ଯେଉଁମାନେ ନିଜର ଶ୍ରେଷ୍ଠ ଭାଗ୍ୟକୁ ସଦାସର୍ବଦା ସ୍ମୃତିରେ ରଖିଥାନ୍ତି ସେମାନେ ସର୍ବଦା ସମର୍ଥ ସ୍ୱରୂପରେ ରହିଥାନ୍ତି। ସେମାନଙ୍କର ସର୍ବଦା ନିଜର ଅନାଦି ଏବଂ ଅସଲି ସ୍ୱରୂପ ସ୍ମୃତିରେ ରହିଥାଏ। ସେମାନେ କେବେ ହେଲେ ନକଲି ମୁଖା ଧାରଣ କରନ୍ତି ନାହିଁ। କେବେ କେବେ ମାୟା ନକଲି ଗୁଣ ଏବଂ ଅକର୍ତ୍ତବ୍ୟର ସ୍ୱରୂପ କରାଇ ଦେଇଥାଏ। କାହାକୁ କ୍ରୋଧ, କାହାକୁ ଲୋଭ, କାହାକୁ ଦୁଃଖୀ, କାହାକୁ ଅଶାନ୍ତି କରି ଦେଇଥାଏ। କିନ୍ତୁ ତୁମମାନଙ୍କର ଅସଲି ସ୍ୱରୂପ ଏହିସବୁ କଥାଠାରୁ ଅଲଗା ଅଟେ। ତେବେ ଯେଉଁ ପିଲାମାନେ ନିଜର ଅସଲି ସ୍ୱରୂପରେ ସ୍ଥିତ ରହିଥାନ୍ତି ସେମାନେ ସୂର୍ଯ୍ୟବଂଶୀ ପଦର ଅଧିକାରୀ ହୋଇଯାଆନ୍ତି। ସ୍ଲୋଗାନ ଯଦି ସମସ୍ତଙ୍କ ପ୍ରତି ଦୟାଳୁ ହେବ ତେବେ ଅହଙ୍କାର ଏବଂ ଅନୁମାନ ସମାପ୍ତ ହୋଇଯିବ। ଯଦି ସମସ୍ତଙ୍କ ପ୍ରତି ଦୟାଳୁ ହେବ ତେବେ ଅହଙ୍କାର ଏବଂ ଅନୁମାନ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇସାରା ଏହି ଅବ୍ୟକ୍ତ ମାସରେ ବନ୍ଧନ ମୁକ୍ତ ହୋଇ ଜୀବନ ମୁକ୍ତ ସ୍ଥିତିରେ ଅନୁଭବ କର। ଯେବେକି ତୁମମାନଙ୍କର ରଚନା କମଳ ପୁଷ୍ପ ଭଳି ଭିତରେ ରହି ମଧ୍ୟ ଜଳର ବନ୍ଧନ ଅର୍ଥାତ ସ୍ପର୍ଶ ଠାରୁ ମୁକ୍ତ ଅଟେ, ତେବେ ରଚନା ଭିତରେ ଯଦି ଏଭଳି ବିଶେଷତା ରହିଛି ତାହା ହେଲେ କଣ ମାଷ୍ଟର ରଚୟିତାଙ୍କ ଭିତରେ ଏହି ବିଶେଷତା ରହିପାରିବ ନାହିଁ? ଯଦି କେବେ କୌଣସି ବନ୍ଧନରେ ବାନ୍ଧି ହୋଇଯାଉଛ ତେବେ ନିଜର ସମ୍ମୁଖରେ ଏହି କମଳ ପୁଷ୍ପ ଦୃଷ୍ଟାନ୍ତକୁ ରଖ ଯେ କମଳ ପୁଷ୍ପ ଯଦି ନ୍ୟାରା ଏବଂ ପ୍ୟାରା ରହିପାରୁଛି ତେବେ କଣ ମାଷ୍ଟର ସର୍ବଶକ୍ତିମାନ ଆତ୍ମା ନ୍ୟାରା ପ୍ୟାରା ହୋଇପାରିବ ନାହିଁ? ଏହାଦ୍ୱାରା ସଦା କାଳ ପାଇଁ ନ୍ୟାରା ପ୍ୟାରା ଓ ଶାନ୍ତି।